ആകാശവാണി. ସମ୍ବାଦ ପଢୁଛନ୍ତି ମଳୟରଞ୍ଜନ ମିଶ୍ର. ସ୍ୱଚ୍ଛ ଭାରତ ଅଭିଯାନର ଏକ ଅଂଶ ଭାବେ ଆଜି ଆରମ୍ଭ ହେବାକୁ ଥିବା ଶ୍ରମଦାନ ଅଭିଯାନରେ ସାମିଲ ହେବାକୁ ଦେଶବାସୀଙ୍କୁ ଅନୁରୋଧ କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି. ପ୍ରଧାନମନ୍ତ୍ରୀ ଆଜି ଅପରାହ୍ନରେ ତେଲଙ୍ଗାନାର ମହବୁବ୍ନଗର ଗସ୍ତ ସହ ବିଭିନ୍ନ ଜନକଲ୍ୟାଣକାରୀ ଯୋଜନାର କରିବେ ଲୋକାର୍ପଣ. ସଟ୍ଡାଉନ୍ ସ୍ଥିତିକୁ ପ୍ରତିହତ କରିବା ଲକ୍ଷ୍ୟରେ ଆମେରିକା ହାଉସ୍ ଅଫ୍ ରିପ୍ରେଜେଣ୍ଟେଟିଭ୍ସ ଗତ ରାତିରେ ପାରିତ କରିଛି ଅସ୍ଥାୟୀ ଖର୍ଚ୍ଚ ବିଲ୍. ଡକ୍ଟର ମହମ୍ମଦ ମୁଇଜ୍ ମାଳଦ୍ୱୀପର ପରବର୍ତ୍ତୀ ରାଷ୍ଟ୍ରପତି ଭାବେ ନିର୍ବାଚିତ. ଏବଂ ଭାରତୀୟ ସ୍କ୍ୱାସ୍ ପୁରୁଷ ଦଳର ପ୍ରଥମ ଏସୀୟ କ୍ରୀଡ଼ା ସ୍ୱର୍ଣ୍ଣପଦକ ହାସଲ. ମୋଟ 38 ପଦକ ସହ ତାଲିକାର ଚତୁର୍ଥ ସ୍ଥାନରେ ରହିଛି ଭାରତ. ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ପୂର୍ବାହ୍ନ 10:00 ସ୍ୱଚ୍ଛ ଭାରତ ଅଭିଯାନର ଏକ ଅଂଶ ଭାବେ ଶ୍ରମଦାନ ଅଭିଯାନରେ ସାମିଲ ହେବାକୁ ଦେଶବାସୀଙ୍କୁ ଅନୁରୋଧ କରିଛନ୍ତି. ସ୍ୱଚ୍ଛ ଭାରତ ଅର୍ବାନ୍ର ଏକ ପୋଷ୍ଟକୁ ସାମାଜିକ ଗଣମାଧ୍ୟମ ଏକ୍ସ ମାଧ୍ୟମରେ ଶ୍ରୀ ମୋଦି କହିଛନ୍ତି, ଆଜି ପୂର୍ବାହ୍ନ 10:00 ଏକ ଗୁରୁତ୍ୱପୂର୍ଣ୍ଣ ସ୍ୱଚ୍ଛତା ଅଭିଯାନ ପାଇଁ ଆମେ ଏକତ୍ରିତ ହେବା. ସ୍ୱଚ୍ଛ ଭାରତ ସମସ୍ତଙ୍କ ଦାୟିତ୍ୱ ଏବଂ ପ୍ରତ୍ୟେକ ଦାୟିତ୍ୱର ମୂଲ୍ୟ ରହିଛି. ସ୍ୱଚ୍ଛ ଭବିଷ୍ୟତର ଆରମ୍ଭ ଲାଗି ଏହି ମହାନ ପ୍ରୟାସରେ ସମସ୍ତ ନାଗରିକ ସାମିଲ ହେବା ପାଇଁ ସେ ଆହ୍ୱାନ ଦେଇଛନ୍ତି. ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ଅପରାହ୍ନରେ ତେଲଙ୍ଗାନାର ମହବୁବ୍ନଗର ଗସ୍ତରେ ଯିବେ। ମଙ୍ଗଳବାର ଦିନ ନିଜାମାବାଦ ଗସ୍ତ କରିବାର କାର୍ଯ୍ୟକ୍ରମ ରହିଛି। ଏହି ଅବସରରେ ବିଭିନ୍ନ ବିକାଶମୂଳକ ପ୍ରକଳ୍ପକୁ ଲୋକାର୍ପଣ କରିବା ସହ 21,566 କୋଟି ଟଙ୍କାର ଅନ୍ୟ କେତେକ ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ କରିବେ। ଏହି ପ୍ରକଳ୍ପଗୁଡ଼ିକ ସଡ଼କ ଏବଂ ରେଳ ଯୋଗାଯୋଗ, ଶିକ୍ଷା, ସ୍ୱାସ୍ଥ୍ୟ ଓ ଶକ୍ତି କ୍ଷେତ୍ର ପାଇଁ ଉଦ୍ଦିଷ୍ଟ। ପ୍ରଧାନମନ୍ତ୍ରୀ ଶ୍ରୀ ମୋଦି ଆଜି ମହବୁବ୍ନଗର ପହଞ୍ଚବା ପରେ 505 କୋଟି ଟଙ୍କା ବ୍ୟୟରେ ନିର୍ମିତ ମୁନିରାବାଦ ମହବୁବ୍ନଗର ସେକ୍ସନର ଜଲକର କ୍ରିଷ୍ଣା ଯୋଗାଯୋଗ ପଥକୁ ଲୋକାର୍ପଣ କରିବେ। ଏହି ରେଳପଥ ଦ୍ୱାରା ହାଇଦ୍ରାବାଦ ଏବଂ ଗୋଆ ମଧ୍ୟରେ ଦୂରତ୍ୱ 102 କିଲୋମିଟର ହ୍ରାସ ପାଇବ। ସେହିଭଳି କୁଚିଗୁଡ଼ା ରାଇଚୁର କୁଚିଗୁଡ଼ା ଡେମୁ ଟ୍ରେନ୍ ଚଳାଚଳକୁ ମଧ୍ୟ ସେ ଶୁଭାରମ୍ଭ କରିବେ। ସୁରିଆପେଟ୍ ଖମାମ୍ ମଧ୍ୟରେ 4 ଲେନ୍ ବିଶିଷ୍ଟ ରାଜପଥକୁ ଉଦ୍ଘାଟନ କରିବାର କାର୍ଯ୍ୟସୂଚୀ ରହିଛି। ଏହି ପ୍ରକଳ୍ପଗୁଡ଼ିକ ପାଇଁ 2,457 କୋଟି ଟଙ୍କା ଖର୍ଚ୍ଚ ହୋଇଛି। ଏଥିସହ ବିଭିନ୍ନ 6,400 କୋଟି ଟଙ୍କାର ସଡ଼କ ପ୍ରକଳ୍ପ ପାଇଁ ଶ୍ରୀ ମୋଦି ଭିତ୍ତିପ୍ରସ୍ତର ସ୍ଥାପନ କରିବେ। ଏହି ଗସ୍ତ ଅବସରରେ ପ୍ରଧାନମନ୍ତ୍ରୀ ଏଚ୍ପିସିଏଲ୍ ଦ୍ୱାରା 2,661 କୋଟି ଟଙ୍କା ବ୍ୟୟରେ ନିର୍ମିତ ହସନ୍ ଚର୍ଲାପାଲି ଏଲ୍ପିଜି ପାଇପ୍ଲାଇନ୍କୁ ମଧ୍ୟ ଲୋକାର୍ପଣ କରିବେ। ଏହାଦ୍ୱାରା 37 ଲକ୍ଷ ଲୋକ ଏଲ୍ପିଜି ଗ୍ୟାସ୍ ସଂଯୋଗ ପାଇପାରିବେ। କ୍ରିଷ୍ଣପଟ୍ଟନମ୍ଠାରେ ମଲ୍ଟି ପ୍ରଡକ୍ଟ ପାଇପ୍ଲାଇନ୍ ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ କରିବାର କାର୍ଯ୍ୟସୂଚୀ ମଧ୍ୟ ରହିଛି। ଏହି ପ୍ରକଳ୍ପ ପାଇଁ 1,932 କୋଟି ଟଙ୍କାର ବ୍ୟୟଟକଳ କରାଯାଇଛି। ସେହିଭଳି ଭର୍ଚୁଆଲ୍ ମାଧ୍ୟମରେ ବିଭିନ୍ନ ପ୍ରକଳ୍ପର ମଧ୍ୟ ସେ ଉଦ୍ଘାଟନ କରିବେ। ଆଜି ସନ୍ଧ୍ୟାରେ ମହବୁବ୍ନଗରଠାରେ ପ୍ରଧାନମନ୍ତ୍ରୀ ଶ୍ରୀ ମୋଦି ସାଧାରଣ ସଭାରେ ଉଦ୍ବୋଧନ ଦେବେ। ସଟ୍ଡାଉନ୍ ସ୍ଥିତିକୁ ପ୍ରତିହତ କରିବା ଲକ୍ଷ୍ୟରେ ଆମେରିକା ହାଉସ୍ ଅଫ୍ ରିପ୍ରେଜେଣ୍ଟେଟିଭ୍ସ ଗତ ରାତିରେ ଅସ୍ଥାୟୀ ଖର୍ଚ୍ଚ ବିଲ୍ ପାରିତ କରିଛି। 335-91 ଭୋଟ୍ ବ୍ୟବଧାନରେ ଏହି ବିଲ୍ଟି ପାରିତ ହୋଇଛି। ସଟ୍ଡାଉନ୍ର ଶେଷ ମୁହୂର୍ତ୍ତ ମଧ୍ୟରାତ୍ରିର 1 ଘଣ୍ଟା ପୂର୍ବରୁ ଏହି ବିଲ୍ଟି ପାରିତ ହୋଇଥିବା ନେଇ ସ୍ୱିକର କେଭିନ୍ ମାକାର୍ଥି ଘୋଷଣା କରିଛନ୍ତି। ଆସନ୍ତା 45 ଦିନ ପର୍ଯ୍ୟନ୍ତ ଏହି ନିଷ୍ପଭି ବଳବତ୍ତର ରହିବ। ତେବେ ସିନେଟ୍ର ଅନୁମୋଦନ ପରେ ଏହା କାର୍ଯ୍ୟକାରୀ ହେବ ବୋଲି ଜଣାପଡ଼ିଛି। ଏହି ବିଲ୍ଟି ଆଇନରେ ପରିଣତ ହେଲେ ଆମେରିକାରେ ସଟ୍ଡାଉନ୍ ସ୍ଥିତିକୁ ସାମୟିକ ସମୟ ପାଇଁ ପ୍ରତିହତ କରିହେବ। ହ୍ୱାଇଟ୍ ହାଉସ୍ ପ୍ରବକ୍ତାଙ୍କ ତଥ୍ୟକୁ ଭିତ୍ତି କରି ସମ୍ଭାଦ ସରବରାହ ସଂସ୍ଥା ସିଏନ୍ଏନ୍ କହିଛି, ଏହି ନିଷ୍ପଭି ଦ୍ୱାରା ଆମେରିକା ୟୁକ୍ରେନ୍କୁ ପ୍ରଦାନ କରୁଥିବା ସହାୟତା ଜାରି ରହିପାରିବ। ସଟ୍ଡାଉନ୍ ପରିସ୍ଥିତି ସୃଷ୍ଟି ହୋଇଥିଲେ ଆଜି ସକାଳ 9:31 ପରେ ଆମେରିକାରେ ସମସ୍ତ ସରକାରୀ କାର୍ଯ୍ୟ ବ୍ୟାହତ ହୋଇଥାନ୍ତା। କୌଣସି ସରକାରୀ କର୍ମଚାରୀ ତାଙ୍କର ଦରମା ପାଇପାରି ନଥାନ୍ତି। କେନ୍ଦ୍ର ସରକାର କେନ୍ଦ୍ରୀୟ ପ୍ରତ୍ୟକ୍ଷ ଟିକସ ବୋର୍ଡ ଚେୟାରମ୍ୟାନ୍ ନୀତିନ ଗୁପ୍ତାଙ୍କ କାର୍ଯ୍ୟକାଳକୁ 2024 ଜୁନ୍ 30 ତାରିଖ ପର୍ଯ୍ୟନ୍ତ ସମ୍ପ୍ରସାରଣ କରିଛନ୍ତି। ଏ ବାବଦରେ ଏକ ବିଜ୍ଞପ୍ତି ଜାରି ହୋଇଛି। ଶ୍ରୀ ଗୁପ୍ତା ଅବସର ନେବା ଦିନ ତାଙ୍କ କାର୍ଯ୍ୟକାଳ ବୃଦ୍ଧି କରାଯାଇଛି। କେନ୍ଦ୍ରର ବିଜ୍ଞପ୍ତି ଅନୁଯାୟୀ ଠିକା ଭିତ୍ତିରେ ତାଙ୍କର ଚାକିରିର ବୃଦ୍ଧି କରାଯାଇଛି। ଏକ ସରକାରୀ ନିର୍ଦ୍ଦେଶରେ କୁହାଯାଇଛି, କ୍ୟାବିନେଟ୍ର ନିଯୁକ୍ତି କମିଟି ଶ୍ରୀ ଗୁପ୍ତାଙ୍କୁ ସିବିଡିଟିର ଚେୟାରମ୍ୟାନ୍ ଭାବେ ପୁନଃ ନିଯୁକ୍ତ କରିଛି। ଶ୍ରୀ ଗୁପ୍ତା ହେଉଛନ୍ତି 1986 ଭାରତୀୟ ରାଜସ୍ୱ ସେବା ଅଧିକାରୀ। 2022 ଜୁନ୍ ମାସରେ ସେ ସିବିଡିଟିରେ ନିଯୁକ୍ତ ହୋଇଥିଲେ। ଡକ୍ଟର ମହମ୍ମଦ ମୁଇଜୁ ମାଳଦ୍ୱୀପର ପରବର୍ତ୍ତୀ ରାଷ୍ଟ୍ରପତି ଭାବେ ନିର୍ବାଚିତ ହୋଇଛନ୍ତି। ଗତକାଲି ଅନୁଷ୍ଠିତ ମତଦାନରେ ସେ ତାଙ୍କର ପ୍ରମୁଖ ପ୍ରତିଦ୍ୱନ୍ଦ୍ୱୀ ବର୍ତ୍ତମାନ ରାଷ୍ଟ୍ରପତି ଇବ୍ରାହିମ୍ ମହମ୍ମଦ ସଲିହଙ୍କୁ ପରାସ୍ତ କରିଛନ୍ତି। ବିରୋଧୀ ପିପିଏମ୍ ପିଏମ୍ସିର ପ୍ରାର୍ଥୀ ଶ୍ରୀ ମୁଇଜୁଙ୍କୁ 54% ଭୋଟ୍ ମିଳିଥିବା ବେଳେ ଏମ୍ଡିପିର ଶ୍ରୀ ସଲିହଙ୍କୁ 46% ଭୋଟ୍ ମିଳିଥିଲା। ନିର୍ବାଚନ କମିଶନଙ୍କ ପକ୍ଷରୁ ୱେବ୍ସାଇଟ୍ରେ ଏହି ସୂଚନା ପ୍ରଦାନ କରାଯାଇଛି। 45 ବର୍ଷୀୟ ଇଞ୍ଜିନିୟର ଶ୍ରୀ ମୁଇଜୁ ଦେଶର ଘରୋଇ ମନ୍ତ୍ରୀ ଭାବେ 7 ବର୍ଷ କାର୍ଯ୍ୟ କରିଛନ୍ତି। ନିଜ ପରାଜୟକୁ ସ୍ୱୀକାର କରି ଶ୍ରୀ ସୋଲିହ ସାମାଜିକ ଗଣମାଧ୍ୟମ ଏକ୍ସ ମାଧ୍ୟମରେ ନିର୍ବାଚିତ ରାଷ୍ଟ୍ରପତି ମୁଇଜୁଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ଗଣତାନ୍ତ୍ରିକ ମୂଲ୍ୟବୋଧ ବଜାୟ ରଖିଥିବାରୁ ସେ ମାଳଦ୍ୱୀପବାସୀଙ୍କୁ ମଧ୍ୟ ଧନ୍ୟବାଦ ଦେଇଛନ୍ତି। ଗତକାଲି ପିପୁଲ୍ସ ନ୍ୟାସନାଲ୍ କଂଗ୍ରେସ ପାର୍ଟିର ମୁଖ୍ୟାଳୟରେ ଶ୍ରୀ ମୁଇଜୁଙ୍କୁ ଶୁଭେଚ୍ଛୁ ଏବଂ ଦଳୀୟ କର୍ମକର୍ତ୍ତାଙ୍କୁ ବିଜୟକୁ ଆଜି ସକାଳ ପର୍ଯ୍ୟନ୍ତ ପାଳନ ନ କରିବା ପାଇଁ ପରାମର୍ଶ ଦେଇଛନ୍ତି। ନିର୍ବାଚନ କମିଶନଙ୍କ ପକ୍ଷରୁ ଜାରି ହୋଇଥିବା ଆଚରଣ ସଂହିତା ରବିବାର ସକାଳ ପର୍ଯ୍ୟନ୍ତ ବଳବତ୍ତର ରହିଛି। ଆସନ୍ତା ନଭେମ୍ବର 17 ତାରିଖରେ ଶ୍ରୀ ମୁଇଜୁ ବିଧିବଦ୍ଧ ଭାବେ ଦାୟିତ୍ୱ ଗ୍ରହଣ କରିବେ। ସେ ପର୍ଯ୍ୟନ୍ତ ଶ୍ରୀ ସଲିହ କାର୍ଯ୍ୟକାରୀ ରାଷ୍ଟ୍ରପତି ଭାବେ ଦାୟିତ୍ୱ ନିର୍ବାହ କରିବେ। ସୂଚନାଯୋଗ୍ୟ 86% ଭୋଟଦାତା ଏହି ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନରେ ନିଜର ମତାଧିକାର ସାବ୍ୟସ୍ତ କରିଛନ୍ତି। ପ୍ରଥମ ପର୍ଯ୍ୟାୟ ରାଷ୍ଟ୍ରପତି ନିର୍ବାଚନ ଗତ 9 ତାରିଖରେ ଅନୁଷ୍ଠିତ ହୋଇଥିଲା। ସେଥିରେ 79% ମତଦାତା ଅଂଶଗ୍ରହଣ କରିଥିଲେ। ମାଳଦ୍ୱୀପ ଭାରତର ପଡ଼ୋଶୀ ଦେଶ ପ୍ରଥମେ ନୀତିରେ ପ୍ରମୁଖ ସ୍ଥାନରେ ରହିଛି। ତା'ଛଡ଼ା ସାଗର ଭିଜନରେ ମଧ୍ୟ ଏହା ଗୁରୁତ୍ୱପୂର୍ଣ୍ଣ ସ୍ଥାନ ଅଧିକାର କରିଛି। ମାଳଦ୍ୱୀପରେ ଦକ୍ଷତା ବୃଦ୍ଧି, କର୍ମଚାରୀଙ୍କର ତାଲିମ, ଦେଶର ପ୍ରତିରକ୍ଷା କ୍ଷମତା ବୃଦ୍ଧି ଏବଂ ଯୋଗାଯୋଗ ବୃଦ୍ଧିରେ ଭାରତ ସକ୍ରିୟ ସହାୟତା ପ୍ରଦାନ କରୁଛି। ଏହାଛଡ଼ା ଭାରତ ମାଳଦ୍ୱୀପର 47ଟି ହାଇ ଇମ୍ପାକ୍ଟ କମ୍ୟୁନିଟି ଡେଭଲପ୍ମେଣ୍ଟ ପ୍ରୋଜେକ୍ଟ ସହ ମଧ୍ୟ ଜଡ଼ିତ ରହିଛି। ଭାରତୀୟ ରିଜର୍ଭ ବ୍ୟାଙ୍କ କର୍ତ୍ତୃପକ୍ଷ 2000 ଟଙ୍କିଆ ନୋଟ୍ ବଦଳ ଅବଧିକୁ ଆଉ 1 ସପ୍ତାହ ପର୍ଯ୍ୟନ୍ତ ବୃଦ୍ଧି କରିଛନ୍ତି। ଗତକାଲି ଶେଷ ହେବାକୁ ଥିବା ଏହି ବଦଳି ଅବଧି ଆସନ୍ତା 7 ତାରିଖ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି। ଆର୍ବିଆଇ ପକ୍ଷରୁ ଏକ ବିଜ୍ଞପ୍ତିରେ ଏହାକୁ ସ୍ୱଷ୍ଟ କରାଯାଇଛି। ଆସନ୍ତା 7 ତାରିଖ ମଧ୍ୟରେ 2000 ଟଙ୍କିଆ ନୋଟ୍କୁ ବ୍ୟାଙ୍କ ମାଧ୍ୟମରେ ବଦଳି କିମ୍ବା ଜମା କରାଯାଇପାରିବ। ଆର୍ବିଆଇ କହିଛି ଗତ 29 ତାରିଖ ମଧ୍ୟରେ ବ୍ୟାଙ୍କକୁ 3,42,000 କୋଟି ମୂଲ୍ୟର 2000 ଟଙ୍କିଆ ନୋଟ୍ ଫେରିଆସିଛି। ଏବେ ମଧ୍ୟ 0.14 ଲକ୍ଷ କୋଟି ମୂଲ୍ୟର 2000 ଟଙ୍କିଆ ନୋଟ୍ ବଜାରରେ ଉପଲବ୍ଧ ରହିଛି। ଏହାକୁ ଦୃଷ୍ଟିରେ ରଖି ଆର୍ବିଆଇ ପକ୍ଷରୁ ଏହି ସମୟସୀମାକୁ ବୃଦ୍ଧି କରାଯାଇଛି। ହାଙ୍ଗଝୋ ଏସୀୟ କ୍ରୀଡ଼ାରେ ଭାରତ 38ଟି ପଦକ ହାସଲ କରିଛି। ତାହା ମଧ୍ୟରେ 10ଟି ସ୍ୱର୍ଣ୍ଣ, 14ଟି ରୌପ୍ୟ ଏବଂ 14ଟି ବ୍ରୋଞ୍ଜ ପଦକ ରହିଛି। ପଦକ ତାଲିକାରେ ଭାରତ ଚତୁର୍ଥ ସ୍ଥାନରେ ରହିଛି। ଗତକାଲି ଭାରତ 2ଟି ସ୍ୱର୍ଣ୍ଣ, 2ଟି ରୌପ୍ୟ ଏବଂ 1ଟି ବ୍ରୋଞ୍ଜ ପଦକ ହାସଲ କରିଛି। ଏଥିସହ ଅନ୍ୟ କେତେକ ପ୍ରତିଯୋଗିତାରେ ମଧ୍ୟ ପଦକ ନିଶ୍ଚିତ କରିଛି। ଭାରତୀୟ ସ୍କ୍ୱାସ୍ ପୁରୁଷ ଦଳ ପାକିସ୍ତାନକୁ 2-1 ପରାସ୍ତ କରି ସ୍ୱର୍ଣ୍ଣପଦକ ହାସଲ କରିଛି। ଦୀର୍ଘ 9 ବର୍ଷ ପରେ ଏହି ବର୍ଗରେ ଭାରତ ପ୍ରଥମଥର ପାଇଁ ସ୍ୱର୍ଣ୍ଣପଦକ ଜିତିଛି। 2014 ଇଞ୍ଚିଆନ୍ କ୍ରୀଡ଼ାରେ ଭାରତ ପୁରୁଷ ଦଳ ସ୍ୱର୍ଣ୍ଣପଦକ ହାସଲ କରିଥିଲେ। ସେହିଭଳି ରୋହନ ବୋପନ୍ନା ଏବଂ ଋତୁରାଜ ଭୋସଲେ ଟେନିସ୍ ମିକ୍ସ ଡବଲ୍ ଫାଇନାଲ୍ରେ ବିଜୟୀ ହୋଇ ସ୍ୱର୍ଣ୍ଣପଦକ ଜିତିଛନ୍ତି। ସେମାନେ ଚୀନ୍ ତାଇପେଇର ଏନ୍ ସିଓ ଏବଂ ସୁଙ୍ଗ୍ ହୁଆ ହୁଆଙ୍କୁ ହରାଇ ଦେଇଛନ୍ତି। ସେହିଭଳି ପୁରୁଷ ହକି ଦଳ ପାକିସ୍ତାନକୁ 10-2 ଗୋଲ୍ରେ ବିରାଟ ବ୍ୟବଧାନରେ ପରାସ୍ତ କରି ସେମିଫାଇନାଲ୍ ପର୍ଯ୍ୟାୟକୁ ଉନ୍ନୀତ ହୋଇଛି। ଏହି ବିଜୟ ସହ ଭାରତ ସେମିଫାଇନାଲ୍ରେ ପୁଲ୍ ବି'ର ଦ୍ୱିତୀୟ ସ୍ଥାନ ଅଧିକାର କରିଛି। ସେମିଫାଇନାଲ୍ ପର୍ଯ୍ୟାୟରେ ମାଲେସିଆ ଏବଂ ଦକ୍ଷିଣ କୋରିଆ ମଧ୍ୟରେ ଅନୁଷ୍ଠିତ ହେବାକୁ ଥିବା ମ୍ୟାଚ୍ର ବିଜୟୀ ଦଳକୁ ଭେଟିବ। ପୂର୍ବରୁ ସର୍ବଜିତ୍ ସିଂ ଏବଂ ଦିବ୍ୟା ଥଡିଗଲ 10 ମିଟର ଏୟାର ପିସ୍ତଲ ମିକ୍ସଡ୍ ଟିମ୍ ଫାଇନାଲ୍ରେ ରୌପ୍ୟ ପଦକ ବିଜୟୀ ହୋଇଥିଲେ। ସେମାନେ ଚୀନ୍ର ଝାଙ୍ଗ୍ ବୋଓ୍ୱେନ୍ ଏବଂ ଜିଆଙ୍ଗ୍ ରାଙ୍ଗ୍ସିନ୍ଙ୍କ ବିପକ୍ଷରେ ପ୍ରତିଯୋଗିତାରେ ଭାଗ ନେଇଥିଲେ। ପୁରୁଷ ଲଙ୍ଗ୍ ଜମ୍ପ୍ ପ୍ରତିଯୋଗୀ ମୁରଲୀ ଶ୍ରୀଶଙ୍କର ଏବଂ ଜେସ୍ୱିନ୍ ଅଲ୍ଦ୍ରିନ୍ ଗ୍ରୁପ୍ ଏ ଏବଂ ଗ୍ରୁପ୍ ବି ମ୍ୟାଚ୍ଗୁଡ଼ିକରେ ଉଲ୍ଲେଖନୀୟ ପ୍ରଦର୍ଶନ କରିଛନ୍ତି। ଆଥ୍ଲେଟିକ୍ସରେ ଉଭୟ ଅଜୟ କୁମାର ସରୋଜ ଏବଂ ଜିନ୍ସନ୍ ଜନ୍ସନ୍ ଭଲ ଖେଳ ପ୍ରଦର୍ଶନ କରି 1500 ମିଟର ଦୌଡ଼ରେ ପ୍ରତିଯୋଗିତାରେ ଫାଇନାଲ୍ ପର୍ଯ୍ୟାୟ ପାଇଁ ଯୋଗ୍ୟ ବିବେଚିତ ହୋଇଛନ୍ତି। ଗୌହାଟୀର ବର୍ଷାପାରା କ୍ରିକେଟ୍ ଷ୍ଟାଡିୟମ୍ଠାରେ ଗତକାଲି ଅନୁଷ୍ଠିତ ହେବାକୁ ଥିବା ଭାରତ ଏବଂ ଇଂଲଣ୍ଡ ବିଶ୍ୱକପ୍ ୱାର୍ମଅପ୍ ମ୍ୟାଚ୍ ବର୍ଷା ଯୋଗୁଁ ସମ୍ଭବ ହୋଇପାରି ନାହିଁ। ବିଶ୍ୱକପ୍ରେ ଅଂଶଗ୍ରହଣ କରିଥିବା ସବୁ ଦଳ ଏବେ ବିଭିନ୍ନ ଷ୍ଟାଡିୟମ୍ରେ ୱାର୍ମଅପ୍ ମ୍ୟାଚ୍ ଖେଳୁଛନ୍ତି। ଆସନ୍ତାକାଲି ଇଂଲଣ୍ଡ ଗୌହାଟୀଠାରେ ବାଂଲାଦେଶ ବିପକ୍ଷରେ ୱାର୍ମଅପ୍ ମ୍ୟାଚ୍ ଖେଳିବାର କାର୍ଯ୍ୟସୂଚୀ ରହିଛି। ମୁଖ୍ୟ ସମ୍ଭାଦଗୁଡ଼ିକ ପୁଣିଥରେ ସ୍ୱଚ୍ଛ ଭାରତ ଅଭିଯାନର ଏକ ଅଂଶ ଭାବେ ଆଜି ଆରମ୍ଭ ହେବାକୁ ଥିବା ଶ୍ରମଦାନ ଅଭିଯାନରେ ସାମିଲ ହେବାକୁ ଦେଶବାସୀଙ୍କୁ ଅନୁରୋଧ କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ପ୍ରଧାନମନ୍ତ୍ରୀ ଆଜି ଅପରାହ୍ନରେ ତେଲଙ୍ଗାନାର ମହବୁବ୍ ନଗର ଗସ୍ତ ସହ ବିଭିନ୍ନ ଜନକଲ୍ୟାଣକାରୀ ଯୋଜନାର କରିବେ ଲୋକାର୍ପଣ। ସଟ୍ଡାଉନ୍ ସ୍ଥିତିକୁ ପ୍ରତିହତ କରିବା ଲକ୍ଷ୍ୟରେ ଆମେରିକା ହାଉସ୍ ଅଫ୍ ରିପ୍ରେଜେଣ୍ଟେଟିଭ୍ସ ଗତ ରାତିରେ ପାରିତ କରିଛି ଅସ୍ଥାୟୀ ଖର୍ଚ୍ଚ ବିଲ୍ ଏବଂ ଡକ୍ଟର ମହମ୍ମଦ ମୁଇଜୋ ମାଳଦ୍ୱୀପର ପରବର୍ତ୍ତୀ ରାଷ୍ଟ୍ରପତି ଭାବେ ନିର୍ବାଚିତ। ସମ୍ବାଦ ବର୍ତ୍ତମାନ ପାଇଁ ଏତିକିରେ ଶେଷ ହେଲା।